ସେଦିନ ରାଧାରାଣୀ କେତେ ଯେ ନେହୁରା ହେଇଛି, ଥରେ ଯମୁନା କୂଳକୁ ଯିବ, କଦମ୍ବ ମୂଳରେ ତା କାହ୍ନୁର ବଇଁଶୀ ସ୍ୱରରେ ନିଜକୁ ହଜେଇ ଦେବ, ହେଲେ ନା ତାକୁ ଯମୁନା ଯିବାକୁ ହେଇଛି ମନା, ହେଇଛି ମନା।
Exclusive!